ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସରକାରୀ କାର୍ଯ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଏଆଇ କ୍ୟାମେରା ଲଗାଯିବା ନେଇ ସରକାରଙ୍କ ନିଷ୍ପତ୍ତି। ସ୍ୱାଧୀନତା ଦିବସ ସମାରୋହ ପତାକା ଉତ୍ତୋଳନ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ମୁଖ୍ୟ ଅତିଥିଙ୍କ ତାଲିକା। ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ। ଏବଂ ଯୁବବର୍ଗଙ୍କ ସୁସ୍ଥ, ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ସଚେତନତା ସୃଷ୍ଟି କରିବା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୁବ ଦିବସ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ରାଣୀପୁର ଝରିଆଲର 64 ଯୋଗିନୀ ପୀଠ, ସୋମେଶ୍ୱର ମନ୍ଦିର, ଇନ୍ଦ୍ରଲାଧ ମନ୍ଦିର ଏବଂ ହରିଶଙ୍କର ପୀଠ ପରିଦର୍ଶନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବଲାଙ୍ଗୀରରେ ହେଉଥିବା ସମୀକ୍ଷା ବୈଠକରେ ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ପୋଷଣ ଅଙ୍ଗନୱାଡ଼ି, ଲଖପତି ଦିଦି, ମିଶନ ଶକ୍ତି, ରିଟେଲ ମାର୍ଟ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ପାଖାପାଖି 4 ଲକ୍ଷ ଉପରେ ଲୋକ ଆପ୍ଲାଏ କରୁ, ଆମ ପାଖରେ 12,000 ଏଭଳି ପେଣ୍ଡିଂ ମାନଙ୍କର ଆଉଥରେ ରିଭ୍ୟୁ କରିବା ପାଇଁ ସେ ନିର୍ଦ୍ଦେଶ ଦିଆଗଲା। ଲକ୍ଷପତି ଦିଦି ସଂଖ୍ୟାରେ ପାଖାପାଖି 60,000 ଲକ୍ଷପତି ଦିଦି ପାଇଁ ଏଠି ଟାର୍ଗେଟ ଅଛି। 55,000 ଆମେ ଏଠି ଆକ୍ଟିଭ କରିଛୁ, ଆଉ 35,000 ମାନେ ଆହୁରି 40,000 ଲକ୍ଷପତି ଦିଦି କରିବାର ଟାର୍ଗେଟ ଜିଲ୍ଲାକୁ ଅଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କର ଗସ୍ତ ସମୟରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏବଂ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକରେ 10 ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ରାଜ୍ୟର ସମସ୍ତ ସରକାରୀ ଅଫିସରେ କୃତ୍ରିମ ବୁଦ୍ଧିମତା ଏଆଇ କ୍ୟାମେରା ଲଗାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଖାରବେଳ ଭବନ ଓ ଲୋକସେବା ଭବନରେ ଏଆଇ କ୍ୟାମେରା ଲଗାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ସରକାରୀ ଅଫିସରେ ଏହି କ୍ୟାମେରା ଲଗାଯିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଉତ୍ତମ ପ୍ରଦର୍ଶନ କରୁନଥିବା ଅଧିକାରୀଙ୍କ ନିୟମିତ କାର୍ଯ୍ୟର ସମୀକ୍ଷା ସହ ସେମାନଙ୍କ ପ୍ରଦର୍ଶନରେ ସୁଧାର ଆଣିବାକୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବ। ପ୍ରଦର୍ଶନରେ ସୁଧାର ନ ଆସିଲେ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ଶ୍ରୀ ଆହୁଜା କହିଛନ୍ତି। ପ୍ରତି ମାସର 7 ତାରିଖରେ ଜିଲ୍ଲାପାଳ କେନ୍ଦ୍ରୀୟ ଯୋଜନା ଅଗ୍ରଗତିର ସମୀକ୍ଷା କରିବେ। ସମସ୍ତ ବିଭାଗ ଖର୍ଚ୍ଚ ବୃଦ୍ଧି, ଅଫିସରମାନେ କ୍ଷେତ୍ର ପରିଦର୍ଶନ କରିବା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ଆହୁଜା ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। 79ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପତାକା ଉତ୍ତୋଳନ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିବେ। କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ କଟକରେ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସମ୍ବଲପୁରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବଲାଙ୍ଗୀରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, କଳାହାଣ୍ଡିରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କନ୍ଧମାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୁନ୍ଦରଗଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ପୁରୀରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପତାକା ଉତ୍ତୋଳନ କରିବେ। ସ୍ୱାଧୀନତା ଦିବସ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶ ଆସନ୍ତା 15 ତାରିଖରେ ସ୍ୱାଧୀନତାର 78 ବର୍ଷ ପାଳନ କରିବ। ଏହି ଅବସରରେ ହର୍ ଘର୍ ତିରଙ୍ଗା ଅଭିଯାନ ଅଗଷ୍ଟ କ୍ରାନ୍ତି ଦିବସରୁ ଆରମ୍ଭ ହୋଇଛି। ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଜାତୀୟ ପତାକାକୁ ସମ୍ମାନ ଜଣାଇ ପ୍ରତ୍ୟେକ ନାଗରିକ ସେମାନଙ୍କର ଘର ଉପରେ ଜାତୀୟ ପତାକା ଉଡ଼ାଇ ସ୍ୱାଧୀନତା ଦିବସ ପାଳନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ, ଆରକ୍ଷୀ ଅଧିକ୍ଷକ ସ୍ମିତ ପରମାରଙ୍କ ତତ୍ତ୍ୱାବଧାନରେ ଏକ ସାଇକେଲ ଶୋଭାଯାତ୍ରା ଓ ପଦଯାତ୍ରା ମନମୋହନ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଦେଶ ସ୍ୱାଧୀନତାରେ ବଳିଦାନ ଦେଇଥିବା ବୀରମାନଙ୍କ ସ୍କୃତିଚାରଣ କରିବା ପାଇଁ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମର ଆୟୋଜନ ମୂଳ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହାତୀମାନଙ୍କର ସୁରକ୍ଷା ଏବଂ ସଂରକ୍ଷଣର ବାର୍ତ୍ତା ନେଇ 2011 ଆଜିର ଦିନକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଉଛି। 2024 ହାତୀ ଗଣନା ରିପୋର୍ଟ ଅନୁସାରେ ରାଜ୍ୟର 28 ଜିଲ୍ଲାର 48 ବନଖଣ୍ଡ ଡିଭିଜନରେ ହାତୀ ସଂଖ୍ୟା 2103 ଥିଲା। ଏ ସମ୍ପର୍କରେ ଶୁଣନ୍ତୁ ଏକ ରିପୋର୍ଟ।
13 ବନଖଣ୍ଡରେ ଆଦୌ ହାତୀ ନଥିବା ବେଳେ ଢେଙ୍କାନାଳରେ ସର୍ବାଧିକ 291 ହାତୀ ରହିଥିବା ଜଣାପଡ଼ିଛି। ରାୟଗଡ଼ା ଓ ଝାରସୁଗୁଡ଼ା ବନଖଣ୍ଡରେ ଗୋଟିଏ ଲେଖାଏଁ ହାତୀ ଥିବା ଗଣନାରୁ ଜଣାପଡ଼ିଛି। 2017 ହାତୀ ଗଣନା ତୁଳନାରେ 2024 ଅଧିକ 160 ହାତୀ ବଢ଼ିଛନ୍ତି। ହାତୀଙ୍କ ଚଳପ୍ରଚଳ ପାଇଁ 14 ହାତୀ କରିଡର ଚିହ୍ନଟ କରାଯାଇଛି। ବିଶ୍ୱ ହାତୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମସ୍ତେ ମିଳିମିଶି ହାତୀ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି। ମାନବ ହାତୀ ସଂଘର୍ଷକୁ ପ୍ରଶମିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ହେଉଥିବା ଧନଜୀବନ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିରେ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ସଚେତନତା ଉପଯୁକ୍ତ ପରିବେଶ ସୃଷ୍ଟି ପାଇଁ ଆଜିର ଦିନ ଉତ୍ସର୍ଗୀକୃତ ବୋଲି କହିଛନ୍ତି। ବିଶ୍ୱ ହାତୀ ଦିବସରେ ନନ୍ଦନକାନନର ମୁଖ୍ୟ ବନ ସଂରକ୍ଷକ ବିକାଶ ରଞ୍ଜନ ଦାସ ପ୍ରତିକ୍ରିୟାରେ କୁହନ୍ତି,
ବର୍ତ୍ତମାନ ସବୁଠୁ ବଡ଼ କନ୍ସର୍ନ ଯୋଉଟା ଆମର ମ୍ୟାନ୍ ଏଲିଫାଣ୍ଟ କନ୍ଫ୍ଲିକ୍ଟ ଯୋଉଟା କହୁଛନ୍ତି, ସେଇଥିପାଇଁ ବସି ତାକୁ କେମିତି ଆମେ ପ୍ରତିହତ କରିବା ସେଇଟା, ସେଇଥିପାଇଁ ମଧ୍ୟ ବିଭିନ୍ନ ପ୍ରକାର ଆମେ କାର୍ଯ୍ୟକ୍ରମ କରୁଛୁ। ଗୁଡ୍ ପ୍ରାକ୍ଟିସ୍ ଅଛି, ତାକୁ ଆଣିକି ଆମେ ଏମିତି ଓଡ଼ିଶାରେ ଆଡଭର୍ଟ କରୁଛୁ। ବିଭିନ୍ନ ଟେକ୍ନୋଲୋଜି ୟୁଜ୍ କରୁଛୁ। ମୁଖ୍ୟ କଥା ହେଲା ହାତୀମାନଙ୍କର ଗତିବିଧି କେମିତି, ଜନସାଧାରଣ ଯୋଉଟା ଲୋକାଲ ଗାଁ ଲୋକମାନେ ଅଛନ୍ତି ଜଙ୍ଗଲ ପାର, ସେମାନେ କେମିତି ଜାଣିପାରିବେ, ଆଗୁଆ ସତର୍କ ସୂଚନା ପାଇପାରିବେ, ସେଥିପାଇଁ ଆମେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ମଧ୍ୟ ୟୁଜ୍ କରୁଛୁ। ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ୟୁଜ୍ କରୁଛୁ, ଆମର AI ୟୁଜ୍ କରୁଛୁ।
ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀୟ।
ଯୁବବର୍ଗଙ୍କୁ ସୁସ୍ଥ, ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘର ସାଧାରଣ ପରିଷଦର ନିଷ୍ପତ୍ତି କ୍ରମେ 2000 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇ ଆସୁଛି। ଦେଶର ପ୍ରଗତି ତଥା ବିକାଶର କର୍ଣ୍ଣଧାର, ଶକ୍ତି, ସୃଜନଶୀଳତା ଓ କଠିନ ପରିଶ୍ରମର ପ୍ରତୀକ ସମସ୍ତ ଯୁବପିଢ଼ିଙ୍କ ପାରଦର୍ଶିତା ଲୋକଲୋଚନକୁ ଆଣିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଦେଶର ଯୁବପିଢ଼ିମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସଫଳତା ଅର୍ଜନ କରିଛନ୍ତି। ଯୁବ ଦିବସ ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୁବ ଦିବସ ଅବସରରେ ଯୁବପିଢ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଅବଦାନ ଅତୁଳନୀୟ। ସଚେତନତା ଅଭାବରୁ ଯୁବବର୍ଗଙ୍କ ଭବିଷ୍ୟତ ଅସୁରକ୍ଷିତ ହୋଇଯାଏ ବୋଲି ଏକ ବାର୍ତ୍ତାରେ ଶ୍ରୀ ମାଝି କହିଛନ୍ତି। ସୁସ୍ଥ ଜୀବନଯାପନ ବିଷୟରେ ସଚେତନ ନ ହେଲେ ଯୁବକମାନେ HIV ଭୂତାଣୁ, ଏଡ୍ସ ଭଳି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି। ଏଡ୍ସ ଏବଂ ଏଥିସହ ଅନ୍ୟ ସଂକ୍ରମଣ ଉପରେ ସଚେତନତା ସୃଷ୍ଟି ପାଇଁ ଆଜିଠାରୁ ଅକ୍ଟୋବର 11 ପର୍ଯ୍ୟନ୍ତ ରାଜ୍ୟରେ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ହେଉଛି। ଏଥିପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। କୁର୍ମୀ ସଂକ୍ରମଣ ବିପଦକୁ ମୁକାବିଲା କରିବା ଓ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ କୁର୍ମୀ ନାଶକ ଦିବସ ପାଳନ କରାଯାଉଛି। ମନୁଷ୍ୟ ଶରୀରରେ କୁର୍ମୀ ଖରାପ ପ୍ରଭାବ ପକାଇଥାଏ। କୁର୍ମୀର ପ୍ରଭାବରେ ଶରୀରରେ ପୁଷ୍ଟିହୀନତା ଓ ରକ୍ତହୀନତା ଦେଖାଯିବା ସହିତ ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। ଜାତୀୟ କୁର୍ମୀ ନାଶକ ଦିବସରେ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ରାଜ୍ୟରେ କୁର୍ମୀନାଶକ ଔଷଧ ବଣ୍ଟନ କରାଯାଉଛି। 1-19 ବୟସର ସମସ୍ତ ପିଲାମାନଙ୍କୁ କୁର୍ମୀନାଶକ ବଟିକା ସେବନ କରାଯାଉଛି। ଯେଉଁ ପିଲାମାନେ ଆଜି ଔଷଧ ଖାଇନଥିବେ ସେମାନଙ୍କୁ ଆସନ୍ତା ମଙ୍ଗଳବାର ଦିନ ଏହି ଔଷଧ ଦିଆଯିବ। ଅଣପଞ୍ଜିକୃତ, ବିଦ୍ୟାଳୟ ଯାଉନଥିବା ପିଲା ଏବଂ ପ୍ରଜନନକ୍ଷମ ମହିଳାମାନେ ଅଙ୍ଗନୱାଡ଼ିରେ ଔଷଧ ପାଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍କୁଲରେ ଜାତୀୟ କୁର୍ମୀନାଶକ ଦିବସ ପାଳିତ ହୋଇଛି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କନକଲତା ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କୁର୍ମୀନାଶକ ଔଷଧ ବଣ୍ଟନ କରିଥିଲେ। ଜିଲ୍ଲାରେ 4,94,000 ଅଧିକ ପିଲା, 72,900 ଜଣ 20-24 ବୟସର ମହିଳାଙ୍କୁ କୁର୍ମୀନାଶକ ଔଷଧ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ପ୍ରାଇମେରୀ ଅପର ପ୍ରାଇମେରୀ ସ୍କୁଲରେ ଜାତୀୟ କୁର୍ମୀନାଶକ ଦିବସର ଶୁଭାରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଜାତୀୟ କୁର୍ମୀନାଶକ ଦିବସ ପାଳିତ ହୋଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବା ପରେ ରାହୁରେଖା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଏହି ବିଶେଷ ନୀତି ଯୋଗୁଁ ଅପରାହ୍ନ 2:30ରୁ ସନ୍ଧ୍ୟା 6:30 ପ୍ରାୟ 4 ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସରକାରୀ କାର୍ଯ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଏଆଇ କ୍ୟାମେରା ଲଗାଯିବା ନେଇ ସରକାରଙ୍କ ନିଷ୍ପତ୍ତି, ସ୍ୱାଧୀନତା ଦିବସ ସମାରୋହ ପତାକା ଉତ୍ତୋଳନ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ମୁଖ୍ୟ ଅତିଥିଙ୍କ ତାଲିକା, ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ହାତୀ ଦିବସ ଏବଂ ଯୁବବର୍ଗଙ୍କ ସୁସ୍ଥ, ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୁବ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।